ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମହାନଦୀ ଜଳବିବାଦ ପ୍ରାଧିକରଣ ଆଜି ଓଡ଼ିଶା ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି କରିବେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ଠାରେ ଷ୍ଟାଟସ୍ ନୋଟ୍ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ସୋମବାର 13 ତାରିଖ ଦିନ ମହାନଦୀ ଜଳବିବାଦ ପ୍ରାଧିକରଣଙ୍କ ସମୟସୀମା ଶେଷ ହେଉଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପ୍ରାଧିକରଣର ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର 2018 ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ପୁରୀ ଶ୍ରୀମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଚତୁର୍ଥ ଦିବସରେ ଆଜି ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତା ସୋମବାର 13 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଗତକାଲି ଦୀର୍ଘ 7 ଘଣ୍ଟା 10 ମିନିଟ୍ ଧରି ବାହାର ରତ୍ନଭଣ୍ଡାର ଗଣତି ମଣତି ଚାଲିଥିଲା।
ଯେଉଁ ରତ୍ନ ଅଳଙ୍କାର ଆଦି ଗୁଡ଼ିକରେ ମୋତି ମାଣିକ୍ୟ ରହିଛି ତାର ଚିହ୍ନଟ କରିବା ପାଇଁ ରତ୍ନ ବିଶାରଦ ମାନେ ଆସିଛନ୍ତି, ଜେମୋଲୋଜି, ସେମାନେ ଆମକୁ ସହାୟତା କରିଥିଲେ। ତା ସହିତ ପ୍ରତ୍ୟେକଟି ଅଳଙ୍କାର ଆଦି ଏବଂ ମୂଲ୍ୟବାନ ସାମଗ୍ରୀର ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଏବଂ 3D ମ୍ୟାପିଂ କରାଯାଇଛି। ଆସନ୍ତା ଏପ୍ରିଲ 13 ତାରିଖ ବେଳକୁ ଆମେ ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ଆଶା ରଖିଛୁ।
ରାଜ୍ୟରେ ଏଲ୍ପିଜି ଗ୍ୟାସ୍ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି ବୋଲି ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀମାନେ ଟିମ୍ ଗଠନ କରି ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2136 ସ୍ଥାନରେ ଯାଞ୍ଚ କରାଯାଇଛି। ଏଥିସହିତ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ବିଭିନ୍ନ ଜିଲ୍ଲାପାଳଙ୍କ କୋର୍ଟରେ 360 ମାମଲା ରୁଜୁ କରାଯିବା ସହ 31 ଏଫ୍ଆଇଆର୍ ଦାଖଲ କରାଯାଇଛି। ଓଡ଼ିଆ ପକ୍ଷ ପାଳନର 11 ଦିବସରେ ଆଜି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ରାଜ୍ୟସ୍ତରୀୟ ଅମୃତପିଢ଼ି ସାରସ୍ୱତ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ସମ୍ବନ୍ଧୀୟ ଆଲୋଚନାଚକ୍ରର ଆୟୋଜନ ହେବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ। ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ପୂର୍ବାହ୍ନ 10 ସମୟରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଜୋନ୍ ସ୍ତରରେ କୃତି ଯୁବ ଲେଖକ ଲେଖିକାମାନଙ୍କୁ ନେଇ ସୃଜନଶୀଳତାର ଶୁଭସ୍ତମ୍ଭ ସ୍ଥାପନ କରାଯିବା ସହ କର୍ମଶାଳା ହେବ। ନୂଆପଡ଼ା ଜିଲ୍ଲାରେ ବିଗତ 9 ମଧ୍ୟରେ 1000 ସୌରଚାଳିତ ଗଭୀର ନଳକୂପ କାର୍ଯ୍ୟକ୍ଷମ କରାଯାଇ 5000 ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ସର୍ବାଧିକ 467 ଗଭୀର ନଳକୂପ କୋମ୍ନା ବ୍ଲକରେ ଖୋଳାଯାଇ ଚାଷୀମାନଙ୍କର ଆର୍ଥିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ଆଉ 305 ନଳକୂପ ଖୋଳାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭିଭିଜି ରାମଜୀ ଯୋଜନା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ କର୍ମନିଯୁକ୍ତି ଯୋଜନାରେ ଜିଲ୍ଲାରେ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଜାରି ରହିଥିବା କେତେକ କାମଗୁଡ଼ିକର ସାମାନ୍ୟ ପରିବର୍ତ୍ତନ କରାଯାଇ ଠିକ୍ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଗର୍ଭାବସ୍ଥା, ସନ୍ତାନ ଜନ୍ମ ଏବଂ ତା'ର ପରବର୍ତ୍ତୀ ସମୟରେ ମହିଳାଙ୍କୁ ସମସ୍ତ ସୁବିଧା ଓ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ଦେଶରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଉଛି। ହ୍ୱାଇଟ୍ ରିବନ୍ ଆଲାଏନ୍ସର ଅନୁରୋଧ କ୍ରମେ 2003 କସ୍ତୁରୀବା ଗାନ୍ଧୀଙ୍କ ଜୟନ୍ତୀକୁ ଜାତୀୟ ମାତୃତ୍ୱ ଦିବସ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଭାରତର ବିଶ୍ୱର ପ୍ରଥମ ରାଷ୍ଟ୍ର ଯେଉଁଠାରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ସରକାରୀ ଭାବେ ଘୋଷଣା କରାଯାଇଛି। ଗର୍ଭାବସ୍ଥା ଓ ମାତୃତ୍ୱ ଲାଭ କରିଥିବା ପ୍ରତ୍ୟେକ ମହିଳାଙ୍କର ବଞ୍ଚବାର ଅଧିକାର ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ କରାଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ 69 ଜାତୀୟ ବିଦ୍ୟାଳୟ ସମୂହ ରଗ୍ବି ଚାମ୍ପିୟନ୍ସିପ୍ 2025-26 14 କମ୍ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ବିଜୟ ହୋଇଛି। ଏହି ବର୍ଗରେ ବିହାର ରନର୍ସଅପ୍ ଏବଂ ମହାରାଷ୍ଟ୍ର ତୃତୀୟ ସ୍ଥାନ ଅଧିକାର କରିଛି। 5 ଧରି ଚାଲିଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଗତକାଲି ଉଦ୍ଯାପନୀ ସମାରୋହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିବା ସହ ଯୁବ ଖେଳାଳିମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା କରିଥିଲେ। ରାଜ୍ୟରେ କାଳବୈଶାଖୀର ପ୍ରଭାବ କମ୍ ଥିବା ଯୋଗୁଁ ତାପମାତ୍ରା ବୃଦ୍ଧି ପାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସୋମବାର ଦିନଠାରୁ ତାପମାତ୍ରା ପ୍ରାୟ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।